15 कृष्णप्रसाद सुमुखं कृष्णप्रसाद सुमुखं स्पृहणीय धाम स्नेहावलोकनकलया हृदि संस्पृशन्तं श्यामे श्यामे ऋतौरसि शोभितया श्रियस्व चूडामणिं शुभवयन्तं शुभवयन्तं ईवात्मधिष्ण्यं ईवात्मधिष्ण्यं कृष्णप्रसाद सुमुखं स्पृहणीय धाम कृष्णप्रसाद सुमुखं स्पृहणीय धाम स्नेहावलोकनकलया हृदि संस्पृशन्तं श्यामे पृथौरसि शोभितया श्रियस्व चूडामणिं शुभवयन्तं निवात्मधिष्ण्यं चूडामणिं शुभवयन्तं निवात्मधिष्ण्यं कृष्णप्रसाद सुमुखं स्पृहणीय धाम स्नेहावलोकनकलया हृदि संस्पृशन्तं श्यामे पृथौरसि शोभितया श्रियस्व चूडामणिं शुभवयन्तं इवात्मधिष्ण्यं कृष्णप्रसाद सुमुखं स्पृहणीय धाम स्नेहावलोकनकलया हृदि संस्पृशन्तं श्यामे पृथौरसि शोभितया श्रियस्व चूडामणिं शुभवयन्तं इवात्मधिष्ण्यम् कृष्णप्रसाद सुमुखं स्पृहणीय धाम कृष्ण प्रसाद ସମସ୍ତଙ୍କ ଉପରେ ଆଶୀର୍ବାଦ ବର୍ଷଣ କରି ସୁମୁଖମ ମଙ୍ଗଳମୟ ମୁଖ ସୃହଣୀୟ ଇପ୍ସିତ ଧାମ ଆଶ୍ରୟ ସ୍ନେହ ସ୍ନେହ ଅବଲୋକ ଅବଲୋକନ କରି କଳୟା ବିସ୍ତାର ବା କଳା ଦ୍ୱାରା ହୃଦି ହୃଦୟରେ ସଂସ୍ପୃଶନ୍ତମ ସ୍ପର୍ଶ କରି ଶ୍ୟାମେ ଶ୍ୟାମବର୍ଣ୍ଣଧାରୀ ଭଗବାନଙ୍କୁ ପୃଥୁ ପ୍ରଶସ୍ତ ଉରସି ବକ୍ଷ ଶୋଭିତୟା ଭୂଷିତ ହୋଇ ଶ୍ରିୟା ଲକ୍ଷ୍ମୀଦେବୀ ସ୍ୱଃ ସ୍ୱର୍ଗଲୋକ ଚୂଡ଼ାମଣି ଶିଖର ଦେଶ ଶୁଭଂ ଗୟନ୍ତମ୍ ସୌଭାଗ୍ୟ ବିସ୍ତାର କରି ଇବ ପରି ଆତ୍ମ ଭଗବାନ ଧିଷ୍ଣ୍ୟମ ଧାମ ଲୋକର ଅନୁବାଦ ଭଗବାନ ସମସ୍ତ ଆନନ୍ଦର ଆଧାର ତାଙ୍କର ମଙ୍ଗଳମୟ ଉପସ୍ଥିତି ପ୍ରତ୍ୟେକଙ୍କ ପ୍ରତି ଆଶୀର୍ବାଦ ନିମିତ୍ତ ଉଦ୍ଦିଷ୍ଟ ତାଙ୍କର ସପ୍ରେମ ହାସ୍ୟ ଓ କଟାକ୍ଷ ସମସ୍ତଙ୍କର ହୃଦୟ ସ୍ପର୍ଶ କରେ ଭଗବାନଙ୍କର ଶରୀର ବର୍ଣ୍ଣ ଅତି ସୁନ୍ଦର ଶ୍ୟାମବର୍ଣ୍ଣ ଶ୍ରୀ ଲକ୍ଷ୍ମୀଦେବୀ ତାଙ୍କର ବିସ୍ତୃତ ବକ୍ଷରେ ବିରାଜିତ ଥିବା ହେତୁ ଶ୍ରୀ ଭଗବାନ ନାରାୟଣ ସତ୍ୟଲୋକର ଚୂଡ଼ାମଣି ସ୍ୱରୂପ ସ୍ୱସ୍ଥାନ ବୈକୁଣ୍ଠର ସଭାପତି କରୁଥିଲେ ଭାବାର୍ଥରେ ଶ୍ରୀ ଭଗବାନ କହୁଛନ୍ତି ଯେତେବେଳେ ଭଗବାନ ଆସିଲେ ସେତେବେଳେ ସେ ସମସ୍ତଙ୍କ ଉପରେ ଖୁବ୍ ପ୍ରୀତ ହୋଇଥିଲେ ସେଥିପାଇଁ ଏଠାରେ କୃଷ୍ଣ ପ୍ରସାଦ ସୁମୁଖମ୍ ବୋଲି କୁହାଯାଇଅଛି ଭଗବାନ ଜାଣିଥିଲେ ଯେ ଅପରାଧ କରିଥିବା ତାଙ୍କର ଦ୍ୱାରପାଳ ଦ୍ୱୟ ତାଙ୍କର ଶୁଦ୍ଧ ଭକ୍ତ ଥିଲେ ଯଦିଓ ସେମାନେ ଦୈବକ୍ରମେ ଅନ୍ୟ ଭକ୍ତମାନଙ୍କଠାରେ ଅପରାଧ କରିଥିଲେ ତଥାପି ସେମାନେ ଶୁଦ୍ଧ ଭକ୍ତ ଥିଲେ ଭକ୍ତି ମାର୍ଗରେ ବୈଷ୍ଣବ ଅପରାଧ ବଡ଼ ବିପଜ୍ଜନକ କଥା ଅଟେ ସେଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ ବୈଷ୍ଣବ ଅପରାଧ ମଦ ହସ୍ତି ସଦୃଶ ଅଟେ ଯେତେବେଳେ ଏକ ପାଗଳ ହାତୀ ବଗିଚା ମଧ୍ୟରେ ପ୍ରବେଶ କରେ ସେତେବେଳେ ସେ ବଗିଚାର ବୃକ୍ଷଲତାକୁ ମାଡ଼ି ଚକଟି ଧ୍ୱଂସ କରିଦିଏ ଠିକ୍ ସେହିପରି ବୈଷ୍ଣବ ଅପରାଧ ଶୁଦ୍ଧ ବୈଷ୍ଣବ ପାଦରେ କୃତ ଅପରାଧ ବ୍ୟକ୍ତିର ଭକ୍ତି ନାଶ କରିଦିଏ ଭଗବାନଙ୍କ ପାଖରେ ଅପରାଧ ଅର୍ଜନ କରିବାର ମନବୃତ୍ତି ନଥିଲା କାରଣ ସେ ଭକ୍ତ କୃତ କୌଣସି ଅପରାଧ ଗ୍ରହଣ କରନ୍ତି ନାହିଁ କିନ୍ତୁ ଏକ ଭକ୍ତ ବୈଷ୍ଣବ ଅପରାଧ ପ୍ରତି ସାବଧାନ ହେବା ଉଚିତ ଭଗବାନ ସମସ୍ତଙ୍କ ପ୍ରତି ସମାନ ଏବଂ ଭକ୍ତଙ୍କ ପ୍ରତି ଅଧିକ ହୋଇଥିବା ହେତୁ ସେ ସମସ୍ତଙ୍କ ପ୍ରତି ସପ୍ରେମ କଟାକ୍ଷପାତ କରିଥିଲେ ସେ ଅପରାଧୀମାନଙ୍କ ପ୍ରତି ତଥା ଯେଉଁମାନଙ୍କର ପଦାରବିନ୍ଦରେ ଅପରାଧ କରାଯାଇଥିଲା ସେ ସମସ୍ତଙ୍କ ପ୍ରତି କୃପା କଟାକ୍ଷପାତ କରିଥିଲେ ଭଗବାନଙ୍କର ଅନନ୍ତ ଦିବ୍ୟ ଗୁଣର ଅଧିକାରୀ ହୋଇଥିବା ହେତୁ ତାଙ୍କଠାରେ ଏ ମନବୃତ୍ତି ଦେଖାଯାଇଥିଲା ଭକ୍ତମାନଙ୍କ ପ୍ରତି ତାଙ୍କର ପ୍ରସନ୍ନ ଭାବ ଏପରି ଆନନ୍ଦଦାୟକ ଓ ହୃଦୟସ୍ପର୍ଶୀ ହୋଇଥିଲା ଯେ ତାଙ୍କର ସ୍ମିତ ହାସ୍ୟ ସେମାନଙ୍କ ପକ୍ଷରେ ବଡ଼ ଆକର୍ଷଣୀୟ ହୋଇଥିଲା ସେ ଆକର୍ଷଣ ଯେ କେବଳ ଭୌତିକ ଜଗତର ଉଚ୍ଚତର ଲୋକମାନଙ୍କ ପକ୍ଷରେ ମହିମାମୟ ଥିଲା ତାହା ନୁହେଁ ତାହା ତାହାର ଉର୍ଦ୍ଧ୍ୱରେ ଥିବା ଚିର ଜଗତ ପ୍ରତି ମଧ୍ୟ ମହିମାମୟ ଥିଲା ଭୌତିକ ଜଗତର ଉଚ୍ଚତର ଲୋକମାନଙ୍କରେ ସ୍ୱରୂପ ଅବସ୍ଥିତି କି ପ୍ରକାର ଏକ ସାଧାରଣ ମାନବ କିଛି ଧାରଣା କରିପାରିବ ନାହିଁ ଉଚ୍ଚତର ଭୌତିକ ଲୋକଗୁଡ଼ିକ ଏ ପୃଥିବୀର ସବୁ ପ୍ରକାର ବ୍ୟବସ୍ଥାଠାରୁ ଖୁବ୍ ଉନ୍ନତ ବ୍ୟବସ୍ଥାଯୁକ୍ତ ଅଟେ କିନ୍ତୁ ବୈକୁଣ୍ଠଧାମ ଏପରି ଆନନ୍ଦଦାୟକ ଦିବ୍ୟ ଯେ ଏହାକୁ ଏକ ମୁକ୍ତା ହାରର ମଧ୍ୟସ୍ଥଳରେ ଥିବା ଏକ ମଣି ବା ଦୋଳକ ସଦୃଶ ବୋଲି କୁହାଯାଇଅଛି ଏ ଶ୍ଳୋକରେ ବ୍ୟବହୃତ ସୃହଣୀୟ ଧାମ ଶବ୍ଦରୁ ସୂଚିତ ହେଉଛି ଯେ ଭଗବାନ ସମସ୍ତ ଆନନ୍ଦର ଉତ୍ସ କାରଣ ତାଙ୍କଠାରେ ସମସ୍ତ ଦିବ୍ୟ ଗୁଣ ପରିପୂର୍ଣ୍ଣ ଭାବରେ ଅଛି ଯେଉଁମାନେ ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇ ବ୍ରହ୍ମାନନ୍ଦ ଉପଭୋଗ କରିବା ପାଇଁ କାମନା ପୋଷଣ କରନ୍ତି ସେମାନେ ଯଦିଓ ଭଗବାନଙ୍କର ସେ ଦିବ୍ୟ ଗୁଣାବଳୀ ମଧ୍ୟରୁ କିଛି ଆହରଣ କରିବାକୁ ଇଚ୍ଛା କରନ୍ତି ତଥାପି ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଭଗବାନଙ୍କର ସେବକ ହିସାବରେ ବ୍ୟକ୍ତିଗତ ଭାବେ ଭଗବାନଙ୍କର ସଙ୍ଗଲାଭ କରିବାକୁ ଇଚ୍ଛା କରନ୍ତି ଭଗବାନ ଏତେ ମଙ୍ଗଳମୟ ଯେ ସେ ପ୍ରତ୍ୟେକଙ୍କୁ ଆଶ୍ରୟ ଦିଅନ୍ତି ଉଭୟ ନିରାକାରବାଦୀ ଓ ସାକାରବାଦୀ ଭକ୍ତଙ୍କୁ ଆଶ୍ରୟ ଦିଅନ୍ତି ସେ ନିରାକାରବାଦୀ ବା ନିର୍ବିଶେଷବାଦୀଗଣଙ୍କୁ ତାଙ୍କର ନିର୍ବିଶେଷ ବ୍ରହ୍ମଜ୍ୟୋତିରେ ଆଶ୍ରୟ ଦିଅନ୍ତି କିନ୍ତୁ ଭକ୍ତଗଣଙ୍କୁ ତାଙ୍କ ସ୍ୱଧାମ ବୈକୁଣ୍ଠ ଲୋକରେ ଆଶ୍ରୟ ଦିଅନ୍ତି ସେ ବିଶେଷ କରି ତାଙ୍କର ଭକ୍ତମାନଙ୍କ ପ୍ରତି ଆସକ୍ତ ସେ କେବଳ ସ୍ମିତ ହାସ୍ୟ ଓ ପ୍ରେମ କଟାକ୍ଷପାତ କରି ଭକ୍ତଙ୍କର ହୃଦୟର ଅନ୍ତଃସ୍ଥଳକୁ ସ୍ପର୍ଶ କରନ୍ତି ବୈକୁଣ୍ଠ ଧାମରେ ସତତ ହଜାର ହଜାର ଲକ୍ଷ୍ମୀ ଭଗବାନଙ୍କର ସେବା କରୁଛନ୍ତି। ଶ୍ରୀ ବ୍ରହ୍ମ ସଂହିତାରେ ଏହା ସ୍ୱୀକୃତ ହୋଇଛି, ଲକ୍ଷ୍ମୀ ସହସ୍ର ଶତସମ ବ୍ରହ୍ମସେବ୍ୟମାନମ। ଏହି ଭୌତିକ ଜଗତରେ ଯଦି କୌଣସି ଅଳ୍ପ କିଛି ପରିମାଣରେ ଲକ୍ଷ୍ମୀଙ୍କର କୃପା ପାଇଗଲା, ତାହେଲେ ସେ ନିଜକୁ ବଡ଼ ଗୌରବାନ୍ୱିତ ମନେ କରେ। ତେଣୁ ଆମେ ଏଥିରୁ ଅନୁମାନ କରିପାରିବା ଚିର ଜଗତରେ ବୈକୁଣ୍ଠ ଧାମ କେତେ ଗୌରବାନ୍ୱିତ, କାରଣ ସେଠାରେ ହଜାର ହଜାର ଲକ୍ଷ୍ମୀ ସତତ ଭଗବାନଙ୍କ ପ୍ରତ୍ୟକ୍ଷ ସେବାରେ ନିଯୁକ୍ତ ଅଛନ୍ତି। ଏ ଶ୍ଳୋକରେ ଆଉ ଗୋଟିଏ ବିଶେଷ କଥା ସ୍ପଷ୍ଟ ଭାବରେ କୁହାଯାଇଛି, ବୈକୁଣ୍ଠ ଲୋକମାନେ କେଉଁଠାରେ ଅବସ୍ଥିତ, ସେମାନେ ଉଚ୍ଚ ଲୋକମାନଙ୍କର ଚୂଡ଼ାମଣି ରୂପେ ଅବସ୍ଥିତ ବୋଲି କୁହାଯାଇଛି। ସୂର୍ଯ୍ୟଲୋକ ଭୌତିକ ବ୍ରହ୍ମାଣ୍ଡର ସର୍ବୋଚ୍ଚ ଲୋକ, ସତ୍ୟଲୋକ ବା ବ୍ରହ୍ମଲୋକର ବହୁ ଉର୍ଦ୍ଧ୍ୱରେ ବୈକୁଣ୍ଠ ଲୋକ ଅବସ୍ଥିତ ବୋଲି କୁହାଯାଇଅଛି। ଭୌତିକ ବ୍ରହ୍ମାଣ୍ଡର ବହୁ ଉର୍ଦ୍ଧ୍ୱରେ ଚିତ୍ ଜଗତ ଅବସ୍ଥିତ, ସେଥିପାଇଁ ଏଠାରେ କୁହାଯାଇଛି ଯେ ଚିତ୍ ଜଗତ ବା ବୈକୁଣ୍ଠ ଲୋକ ସମସ୍ତ ଲୋକର ଚୂଡ଼ାମଣି ସଦୃଶ ଅଟେ। ତେଣୁ ସର୍ବୋଚ୍ଚ ନାହିଁ ମନ୍ଦିର ମୁଖ୍ୟ ନିବେଦନ କରି ଆମେ ଦ୍ୱିତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟ ଶ୍ଳୋକ ଅଣଚାଳିଶ ଉପରେ ବିଷମ କଥା କହିବା। ଏଣୁ ଭଗବାନ ସପ୍ତମ ଦ୍ୱାରରେ ବୈକୁଣ୍ଠରେ, ସପ୍ତମ ଦ୍ୱାରରେ ଯେଉଁ ଘଟଣାଟି ଘଟିଗଲା, ଦ୍ୱାରପାଳମାନେ ଜୟ ଏବଂ ବିଜୟ ଏ ଚାରି କୁମାରଙ୍କୁ ତାଙ୍କୁ ବାଧା ଦେଇଦେଲେ ଭିତରକୁ ପ୍ରବେଶ କରିବା ପାଇଁ, ସେଥିପାଇଁ ଚାରି କୁମାରଙ୍କର କ୍ରୋଧ ଯାହା ଦେଲା, ତେଣୁ ସେ ତାଙ୍କୁ ଅଭିଶାପ ଦେଲେ ଯେ ତୁମେ ଏଇ ଚିର ଜଗତରେ ଅଛ, ଯେଉଁଠି କୌଣସି ଭେଦ ନାହିଁ, ବାହ୍ୟ ଅନ୍ତର କିଛି ଭେଦ ନାହିଁ, କିନ୍ତୁ ଏଠି ତୁମେ ଭେଦ ଦର୍ଶନ କଲ, ତୁମେ ସେଥିପାଇଁ ଭେଦ ଥିବା ଜଗତକୁ ଯିବ, ଯେଉଁଠି ତିନୋଟି ଶତ୍ରୁ ରହିଛନ୍ତି, ନିପୁତ୍ରୟ ରହିଛନ୍ତି, ସେମାନେ ହେଲେ କାମ କ୍ରୋଧ ଲୋଭ। ତେଣୁ ଏକଥା ଏ ଅଭିଶାପ ଶୁଣି କାତର ହୋଇକି ପ୍ରାର୍ଥନା କରି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି ଜୟ ଏବଂ ବିଜୟ। ଏବଂ ସେହି ସମୟରେ ଭଗବାନ ଯାଇ ସେଠି ପହଞ୍ଚୁଛନ୍ତି। ବହୁତ ସୁନ୍ଦର ରୂପ ତାଙ୍କର ଏ ପାଞ୍ଚଟି ଶ୍ଳୋକରେ ବର୍ଣ୍ଣନା କରାଯିବ। ଏ ଦ୍ୱିତୀୟ ଶ୍ଳୋକରେ କୁହାଯାଉଛି ଭଗବାନ ଯେଉଁ ଆସୁଛନ୍ତି କିଭଳି ତାଙ୍କର ରହିଛି ରୂପ, ନା କୃଷ୍ଣ ପ୍ରସାଦ ସୁମୁଖଂ ଶ୍ରୋଣୀ ଧାମ। କୃଷ୍ଣ ପ୍ରସାଦ, ଭଗବାନଙ୍କ ପ୍ରସାଦ କୃପା, ଯେଉଁମାନେ ଭଗବାନ କୃପା ପ୍ରାପ୍ତ ହେବେ ସେମାନେ ହିଁ ଭଗବାନଙ୍କୁ ଜାଣିପାରିବେ। ଭଗବାନଙ୍କ ପ୍ରସାଦ ସମସ୍ତ ପାଇଁ ରହିଛି, କିନ୍ତୁ ଯେଉଁମାନେ ଗ୍ରହଣ କରିବା ପାଇଁ ଚାହୁଁ, ଯେଉଁମାନେ ତାଙ୍କର ପ୍ରସାଦ ଗ୍ରହଣ କରନ୍ତି ସେମାନେ ହିଁ ଭଗବାନଙ୍କୁ ଜାଣିପାରିବେ। ଭଗବାନ ଏମିତି ନୁହଁ କାହାକୁ ବାଛ ବିଚାର କରନ୍ତି, ଭଗବାନଙ୍କର ସମସ୍ତ ପ୍ରିୟ, ସମସ୍ତଙ୍କ ପ୍ରତି ସେ ପ୍ରସାଦ ବିତରଣ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ଯେଉଁମାନେ ଗ୍ରହଣ ନ କରୁଛନ୍ତି ତେଣୁ ଆଉ ତାଙ୍କୁ କ'ଣ କୁହାଯିବ। ତେଣୁ ଭଗବାନଙ୍କ ପ୍ରସାଦ କୃଷ୍ଣ ପ୍ରସାଦ, ପୂର୍ଣ୍ଣ ପ୍ରସାଦ, କୃଷ୍ଣ କହିଲେ ସମ୍ପୂର୍ଣ୍ଣ, କୃଷ୍ଣ କୃଷ୍ଣ କହିଲେ ସମ୍ପୂର୍ଣ୍ଣ ଭାବରେ ଭଗବାନ ପ୍ରସାଦ ବିତରଣ କରୁଛନ୍ତି। କୃଷ୍ଣ ପ୍ରସାଦ ସୁମୁଖଂ, ତାଙ୍କର ମୁଖ ଯେଉଁ ରହିଛି ପ୍ରସନ୍ନ ମୁଖ ରହିଛନ୍ତି, ସ୍ମିତ ହାସ୍ୟ କରୁଛନ୍ତି, ତେଣୁ ଯେମିତି ସେ ପ୍ରସାଦ ବିତରଣ କରୁଛନ୍ତି, ଏ ମୁଖ ସ୍ମିତ ହାସ୍ୟ ମାଧ୍ୟମରେ ପ୍ରସାଦ ବିତରଣ କରୁଛନ୍ତି। ତେଣୁ ଶ୍ରୋଣୀୟ ଧାମ, ଭଗବାନଙ୍କର ଭଗବାନ ହେଉଛନ୍ତି ସମସ୍ତଙ୍କର ଆଶ୍ରୟଦାତା, ଶ୍ରୋଣୀୟ ଧାମ। ଯେଉଁଭଳି ଭାବରେ ଅର୍ଜୁନ ଭଗବାନ ପ୍ରାର୍ଥନା କରିଥିଲେ, ପ୍ରଭୁ ଆପଣ ହେଉଛନ୍ତି ପରମ ବ୍ରହ୍ମ, ପରମ ଧାମ, ପବିତ୍ରଂ ପରମଂ ଭବାନ, ପୁରୁଷଂ ଶାଶ୍ୱତଂ ଦିବ୍ୟଂ, ଆଦି ଦେବଂ ଅଜଂ ବିଭୁ। ଆପଣ ହେଉଛନ୍ତି ପରମ ବ୍ରହ୍ମ, ଆପଣ ଏଇ ବ୍ରହ୍ମର ଆଶ୍ରୟଦାତା, ଆପଣ ହେଉଛନ୍ତି ସମ୍ପୂର୍ଣ୍ଣ ଆଶ୍ରୟଦାତା ପରମ ଧାମ, ଏବଂ ଆପଣ ପବିତ୍ର, ପରମ ପବିତ୍ର ଆପଣ, ଆପଣ ହେଉଛନ୍ତି ପୁରୁଷ, ଆପଣ ହେଉଛନ୍ତି ପ୍ରକୃତିରେ ଉପଭୋଗକାରୀ, ସବୁବେଳ ପାଇଁ ଶାଶ୍ୱତ ଭାବରେ ଆପଣ ଉପଭୋଗକାରୀ, ଆପଣ ହେଉଛନ୍ତି ଦିବ୍ୟ, ଏବଂ ଆପଣ ହେଉଛନ୍ତି ଆଦି ଦେବ, ଆପଣ ହେଉଛନ୍ତି ଅଜ, ଆପଣଙ୍କର ଜନ୍ମ ନାହିଁ, ଆପଣ ହେଉଛନ୍ତି ପୂର୍ଣ୍ଣ ଭଗବାନ ବିଭୁ ଆପଣ। ତେଣୁ ଭଗବାନ କହିବେ ଯେ ତୁମେ ମୋର ସଖା ବୋଲି ଏଭଳି ଭାବରେ ମୋତେ କହୁଛ, କିନ୍ତୁ ପ୍ରକୃତରେ ମୁଁ ତାହା ନୁହଁ, ନା କହୁ, ସମସ୍ତେ ସେ କଥା କହୁଛନ୍ତି। ଆଉସ୍ତୁଆ ମୃଷେ ସର୍ବେ ଦେବର୍ଷି ନାରଦ ସୁଧା ଅସିତୋ ଦେବଳ ବ୍ୟାସ ସ୍ୱୟଂ ଜୈବ ପ୍ରଭୁସିମି। ପ୍ରଭୁ ଆପଣ ଯେଉଁ ବୃହତ୍ତମ ଜ୍ଞାନ ମୋତେ ଦେଲେ, ଆପଣ ନିଜେ ମଧ୍ୟ ସେ କଥା କହୁଛନ୍ତି, ଏବଂ ସମସ୍ତ ମୁନିଋଷିମାନେ ସେ କଥା କହୁଛନ୍ତି। ମୁଖ୍ୟ ହେଉଛନ୍ତି ଅସିତ, ଦେବଳ, ବ୍ୟାସ, ନାରଦ, ଏମାନେ ସମସ୍ତେ ଆପଣଙ୍କ ବିଷୟରେ ଏ କଥା କହିଛନ୍ତି। ତେଣୁ ଆଜି ସେଇ ଭଗବାନଙ୍କ ରୂପ ଯେଉଁ ରହିଛି ସ୍ମରଣୀୟ ଧାମ, ସମସ୍ତଙ୍କର ଆକାଂକ୍ଷିତ ଧାମ, ସେ ସମସ୍ତେ ସେଠାରେ ଚାହୁଁଛନ୍ତି। ଯେଉଁମାନେ ମୁକ୍ତ ଯିବ ସେମାନେ ସେଇଠାରେ ଆଶ୍ରୟ ନେବା ପାଇଁ ଚାହାନ୍ତି ସ୍ମରଣୀୟ ଧାମ। ସେ ସ୍ମରଣୀୟ ଧାମ କିଭଳି ନା ଭାରତ ଭାବାର୍ଥରେ ଏ କଥା କୁହାଯିବ, ପରେ କୁହାଯିବ। ସ୍ନେହାବଲୋକ କଳୟା ବିସଂସ୍ପୃଶନ୍ତମ୍, ସ୍ନେହାବଲୋକ ସମସ୍ତ ପ୍ରତି ସ୍ନେହ ପ୍ରଦର୍ଶନ କରୁଛନ୍ତି ଅବଲୋକ ଭଗବାନଙ୍କର ସମସ୍ତ ସନ୍ତାନ। ମମୀମାଂସ ଜୀବଲୋକେ ଜୀବଭୂତ ସନାତନ, ସମସ୍ତେ ଭଗବାନଙ୍କର ସନ୍ତାନ ଅଂଶ, ତେଣୁ ସମସ୍ତ ପ୍ରତି ସେ ସ୍ନେହ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଏଠି ଯେଉଁ ରହିଛି ଏ ଚାରି କୁମାର, ଏମାନେ ଯେଉଁ ଅଭିଶାପ ଦେଇଦେଲେ ତାପରେ ତାଙ୍କର ମଧ୍ୟ ଚିନ୍ତା କରୁଛନ୍ତି, ସେମାନେ ଭୟ କରୁଛନ୍ତି କି ଭଗବତ ଧାମରେ ଭଗବାନଙ୍କର ଭକ୍ତଙ୍କୁ ଆମେ ଅଭିଶାପ ଦେଇଦେଲୁ, ଭଗବାନ ମଧ୍ୟ ଆମ ପ୍ରତି କ୍ରୋଧ ପ୍ରକାଶ କରିପାରନ୍ତି। ତେଣୁ ତାଙ୍କ ମନରେ ସେହିଭଳି ଭାବରେ ଟିକେ ଭୟ ରହିଛି। କିନ୍ତୁ ଭଗବାନଙ୍କ ରୂପ ଯେତେବେଳେ ଦେଖିଦେଉଛନ୍ତି ସେତେବେଳେ ତାଙ୍କ ହୃଦୟ ସଂସ୍କୃତ ତାଙ୍କ ହୃଦୟରେ ଆନନ୍ଦ ଜାତ ହେଉଛି। ଭଗବାନ ଆମକୁ କ୍ରୋଧ କରୁନାହାନ୍ତି, ବହୁତ ଆନନ୍ଦ ଭାବରେ ସ୍ନେହ ଅବଲୋକନ କରୁଛନ୍ତି, ବହୁତ ସୁନ୍ଦର ଭାବରେ ପ୍ରସାଦ ବିତରଣ କରୁଛନ୍ତି। ଏବଂ ଏ ଯେଉଁ ଦୁଇ ଜଣ ଜୟ ଏବଂ ବିଜୟ, ସେ ଦୁଇ ଜଣ ବର୍ତ୍ତମାନ ଭୟକୁ ରହିକି ରହିଛନ୍ତି ଯେ ଆମେ ପଳେଇଯିବୁ, ମାନେ ବୈକୁଣ୍ଠ ଜଗତରୁ ପତନ ହୋଇଯିବ ଆମର। ରିପୁତ୍ରୟ ରହିଛନ୍ତି, ଶତ୍ରୁତ୍ରୟ ରହିଛନ୍ତି, ତେଣୁ ସେ ପ୍ରାର୍ଥନା କରୁଛନ୍ତି ତାଙ୍କୁ ଯେ ଆମେ ଯୁଆଡ଼େ ଗଲେ ମଧ୍ୟ ଆମେ ଯେମିତି ଆପଣଙ୍କୁ ଭଗବାନ ଯେମିତି ନ ଭୁଲୁ, ଏଇ ପ୍ରାର୍ଥନା କରୁଛନ୍ତି। ତେଣୁ ବର୍ତ୍ତମାନ ସେମାନେ ଯେତେବେଳେ ଭଗବାନ ରୂପ ଦେଖୁଛନ୍ତି ସେମାନେ ମଧ୍ୟ ଆଶ୍ୱାସିତ ହୋଇଯାଉଛନ୍ତି। ଭଗବାନ କୃପା କରିବେ, ସ୍ନେହ ପ୍ରଦର୍ଶନ କରିବେ, ଆମର ଭୁଲ ହୋଇଗଲେ ମଧ୍ୟ ସେ କ୍ଷମା ପ୍ରଦାନ କରିବେ। ହୃଦୟ ସ୍ପର୍ଶ, ତାଙ୍କ ହୃଦୟକୁ ମଧ୍ୟ ସ୍ପର୍ଶ କରୁଛି ଭଗବାନ ରୂପକୁ ଦେଖି ସେମାନେ ମଧ୍ୟ ଆନନ୍ଦିତ ହେଉଛନ୍ତି, ତାଙ୍କର ଭୟ ଚାଲିଯାଉଛି ହୃଦୟ ସ୍ପର୍ଶତମ। ଏବଂ ଅନ୍ୟମାନେ ଯେଉଁମାନେ ସେଠି ଅଛନ୍ତି ଏଇ ଘଟଣାଟି ଦେଖୁଛନ୍ତି, ଡ୍ରାମା ଚାଲିଛି ସେଠି, ଡ୍ରାମା ଦେଖୁଛନ୍ତି, କିନ୍ତୁ ସେମାନେ ମଧ୍ୟ ଭଗବାନଙ୍କ ରୂପ ଦେଖି ସେମାନେ ମଧ୍ୟ ଆକର୍ଷିତ ହୋଇଯାଉଛନ୍ତି ଭଗବାନ ରୂପକୁ। ଭଗବାନ ରୂପ ଏଭଳି ଯେ ଥରେ ଦେଖିଲେ ମଧ୍ୟ ସେ ସବୁବେଳେ ପାଇଁ ଦେଖିବା ପାଇଁ ଚାହିଁବ। ଯେତେବେଳେ ଆମର ଭଗବାନଙ୍କ ରୂପ ଭଗବତ ଗୀତାରେ ଯେତେବେଳେ ଭଗବାନ କହୁଛନ୍ତି, ଅର୍ଜୁନକୁ ଜ୍ଞାନ ଦେଉଛନ୍ତି, ଦୂରରେ ରହିକି ମଧ୍ୟ ସନ୍ଦେହ ଦର୍ଶନ କରୁଛନ୍ତି ଭଗବାନ ରୂପକୁ, ଭଗବାନ କଥାକୁ ନିଜେ ଡାଇରେକ୍ଟ ଶ୍ରବଣ କରୁଛନ୍ତି। ତେଣୁ ସେ କହୁଛନ୍ତି ଯେ ରାଜନ ସଂସ୍କୃତି ସଂସ୍କୃତିୟ ସମ୍ବାଦ ଅଦ୍ଭୁତମ କେଶବ ଅର୍ଜୁନ ପୁଣ୍ୟ ରୁଷିଆ ନିଜ ମୁହୁ ମୁହୁ ତତ୍ୟ ସଂସ୍କୃତ ସଂସ୍କୃତି ରୂପମ ଅତ୍ୟଦ୍ଭୁତମ ହରେ ବିସ୍ମୟ ମହାନ ରାଜନ ଋଷ୍ୟାମିଚ ପୁନଃ ପୁନଃ। ଭଗବାନ ରୂପ ଦର୍ଶନ କରୁଛନ୍ତି, ଭଗବାନ କଥାକୁ ଡାଇରେକ୍ଟ ଶ୍ରବଣ କରୁଛନ୍ତି ସଞ୍ଜୟ, ସେ ଆକର୍ଷିତ ହୋଇଯାଉଛନ୍ତି ମୁହୁ ମୁହୁ, ସେ କଥାକୁ ସେ ସ୍ମରଣ କରୁଛନ୍ତି, ସବୁବେଳେ ପାଇଁ ସ୍ମରଣ କରୁଛନ୍ତି। ତେଣୁ ଏମାନେ ଯେତେବେଳେ ଭଗବାନ ରୂପ ଦେଖୁଛନ୍ତି, ବୈକୁଣ୍ଠବାସୀମାନେ ଭଗବାନ ରୂପ ଦେଖୁଛନ୍ତି, ସବୁବେଳେ ପାଇଁ ସେ ରୂପ ଦେଖିବା ପାଇଁ ଚାହାନ୍ତି। ଆମର ମହାରାଜ କହୁଥିଲେ ଭୌତିକ ଜଗତରେ ଭଗବାନ ଏଠି ପରମାତ୍ମା ରୂପେ ରହିଛନ୍ତି, ସମସ୍ତଙ୍କ ହୃଦୟରେ ମଧ୍ୟ ରହିଛନ୍ତି, କିନ୍ତୁ ଚିର ଜଗତରେ ସେସବୁ ନାହିଁ, ଭଗବାନ ସମସ୍ତଙ୍କ ହୃଦୟରେ ନାହାନ୍ତି, ଭଗବାନ ଅଲଗା ରହିଛନ୍ତି। କାରଣ ସମସ୍ତେ ଭଗବାନଙ୍କର ସବୁ ମୁକ୍ତ ଯିବ, ସେଠି ଆଉ ତାଙ୍କର ରହିବା ଆବଶ୍ୟକତା ନାହିଁ, ଏଠି କାହିଁକି ରହୁଛନ୍ତି ନା ଏଠି ସମସ୍ତଙ୍କୁ ସାକ୍ଷୀ ହିସାବରେ ରହିଛନ୍ତି, ପ୍ରଭୁ ହିସାବରେ ରହିଛନ୍ତି, ସାକ୍ଷୀ ହିସାବରେ ରହିଛନ୍ତି। ଗତି ଭତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣ ସ୍ରୋତ ପ୍ରଭବ ପ୍ରଳୟ ସ୍ଥାନ ନିଧାନ ବିଜମ ଭୟମ ଭଗବଦ୍ଗୀତା ନବମଧ୍ୟ ଭଗବାନ କହିଛନ୍ତି ସେଟା, ସେ ସମସ୍ତ ହୃଦୟରେ ରହିଛନ୍ତି, ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି, ସମସ୍ତଙ୍କୁ ସ୍ମୃତି ଦେଉଛନ୍ତି, ସମସ୍ତଙ୍କୁ ବିସ୍ମୃତି ଦେଉଛନ୍ତି, ଏବଂ ସାକ୍ଷୀ ହିସାବରେ କିଏ କେଉଁ ଜନ୍ମରେ କ'ଣ କାର୍ଯ୍ୟ କରିଥିଲା ତା'ର ଫଳ ପ୍ରଦାନ କରୁଛନ୍ତି। କିନ୍ତୁ ଚିର ଜଗତରେ ସେସବୁର ଆବଶ୍ୟକତା ନାହିଁ, ତେଣୁ କାହାର ହୃଦୟରେ ରହିବା ଭଗବାନଙ୍କର ଆବଶ୍ୟକତା ନାହିଁ, ଭଗବାନ ଅଲଗା ରହୁଛନ୍ତି ଏବଂ ତାଙ୍କର ଜୀବମାନେ ତାଙ୍କର ଯେଉଁମାନେ ରହିଛନ୍ତି ମୁକ୍ତ ଜୀବ ସେମାନେ ମଧ୍ୟ ତାଙ୍କ ହୃଦୟରେ ଭଗବାନ ନାହାନ୍ତି। ତେଣୁ ଭଗବାନ ଦର୍ଶନ କରିବା ପାଇଁ ସେମାନେ ସମସ୍ତେ ଆଗ୍ରହ, ସମସ୍ତଙ୍କର କେମିତି ଭଗବାନ ଦର୍ଶନ କରିବେ ଏଇ ଧାରଣା ରହିଛି। ତେଣୁ ଭଗବାନ ରୂପ ଦର୍ଶନ କରି ସେମାନେ ହୃଦୟ ସଂସ୍କୃତବାନ, ତାଙ୍କ ହୃଦୟକୁ ସ୍ପର୍ଶ କରୁଛି ଭଗବାନ ରୂପ ଦେଖି ସେମାନେ ଆକର୍ଷିତ ହୋଇଯାଉଛନ୍ତି, କେତେ ସୁନ୍ଦର ରୂପ ଭଗବାନଙ୍କର। ତେଣୁ ଶ୍ୟାମେ ପୃଥା ରଶି ସୁବିତୟା ଶ୍ରେୟସ୍ୱ, କିଭଳି ରୂପ ଭଗବାନଙ୍କର ନା ଶ୍ୟାମ ବର୍ଣ୍ଣ, மேகவர்ணம் மெவேணும் வணந்தமரவிந்த தளாயதாட்சம் வராவதம் சமாசிதா முகசுந்தராங்கம். வராவதம் சாம சுந்தர ଯେଉଁ ରହିଛି ମେଘବର୍ଣ୍ଣର ରହିଛି ମେଘ ଯେଉଁ ରହିଛି ମେଘର ଯେଉଁ ବୋଲି ବର୍ଣ୍ଣ ଭଗବାନଙ୍କ ସେଭଳିଆ ବର୍ଣ୍ଣ ଶ୍ୟାମ ବର୍ଣ୍ଣ ଭଗବାନଙ୍କର ଶ୍ୟାମେ ପୃଥୁ ରସୁ ପ୍ରଶସ୍ତ ବକ୍ଷଦେଶ ରହିଛି ଭଗବାନଙ୍କର ପ୍ରଶସ୍ତ ଉରସୁ ଶୋଭିତୟା ଶ୍ରିୟାସ୍ୱ ଏବଂ ବକ୍ଷସ୍ଥଳ ଦେଖୁଛନ୍ତି ଅନ୍ୟମାନେ ସବୁ ଏତେ ସୁନ୍ଦର ବକ୍ଷ ରହିଛି ଶୋଭିତୟା ବହୁତ ଶୋଭିତ ହେଇଛି କିଭଳି ଭାବରେ ନା ଶ୍ରିୟାସୁ ତାଙ୍କର ବାମ ଯେଉଁ ରହିଛି ବାମର ପକ୍ଷ ରହିଛି ସେଠି ଗୋଟେ ସୁବର୍ଣ୍ଣ ରେଖା ରହିଛି ଶ୍ରିୟା ସେଠି ଲକ୍ଷ୍ମୀଦେବୀ ରହିଛନ୍ତି ଲକ୍ଷ୍ମୀଦେବୀ ଭଗବାନଙ୍କର ଭାଗବତ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ଯେ ଲକ୍ଷ୍ମୀଦେବୀ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ କିଛି ଭାବେ ରାସ ଲୀଳାରେ ସାମିଲ ହେବା ପାଇଁ ବହୁତ କାଳ ଧରି ତପସ୍ୟା କରିଥିଲେ ଏକଥା ଭାଗବତ ପ୍ରଶ୍ନ ଛନ୍ଦ ଷୋହଳ ଅଧ୍ୟାୟରେ କାଳିୟ ପତ୍ନୀମାନେ କହୁଛନ୍ତି ଯେ ପ୍ରଭୁ ଆପଣଙ୍କର ପାଦପଦ୍ମ ଯେଉଁ ରହିଛି ଯାହାକୁ ପାଇବା ପାଇଁ ଶ୍ରୀ ଲରଣା ଚରତ ତପୁ ବହୁ କାଳରେ ତପସ୍ୟା କରିଥିଲେ କଶ୍ୟାନ୍ ଭାବସ ନ ଦେବ ବିଦ୍ମହେ ତବାଙ୍ଗ୍ରି ରେଣ ସ୍ପର୍ଶାଧିକାର ଯଦ୍ ବାଞ୍ଛୟା ଶ୍ରୀ ଲରଣା ଚରତ ତପୁ ବିହାୟ କାମାନ ସୁଚିରଂ ଧୃତ ବୃଦ୍ଧା. କାଳିୟପତ୍ନୀମାନେ ଆଶ୍ଚର୍ଯ୍ୟ ଦେଉଛନ୍ତି ପ୍ରଭୁ ଆପଣ କିଭଳି ଆମର ସ୍ୱାମୀଙ୍କୁ ଏଭଳି କୃପା କରିଛନ୍ତି ଆପଣଙ୍କ ପାଦପଦ୍ମରେ ଯେଉଁ ପ୍ରହାର କରିଛନ୍ତି ଯଦିଓ ତାଙ୍କୁ କଷ୍ଟ ହେଇଛି କିନ୍ତୁ ଇଏ ଆପଣଙ୍କର କୃପା. ତେଣୁ ଭଗବାନ ଚିନ୍ତା କରୁଛନ୍ତି ଭଗବାନ କହୁଛନ୍ତି କ'ଣ ମୋର ପାଦରେ କ'ଣ ଏତେ ରହିଛି ମହାନତା ରହିଛି ନା ପ୍ରଭୁ ଆପଣଙ୍କର ପାଦର ପାଦପଦ୍ମର କୃପା ପ୍ରାପ୍ତ ହେବା ପାଇଁ ଲରଣା ଲକ୍ଷ୍ମୀଦେବୀ ବହୁତ ବର୍ଷ କାଳରେ ତପସ୍ୟା ବର୍ତ୍ତମାନ ମଧ୍ୟ ତପସ୍ୟା କରୁଛନ୍ତି ବୃନ୍ଦାବନରେ ବେଲବନରେ କି ତପସ୍ୟା ଚାଲିଛି ତାଙ୍କର କଶ୍ୟାନ୍ ଭାବ ସମାପ ଦେବ ବିଦ୍ମହେ ପ୍ରଭୁ ଆମେ ଜାଣିପାରୁନୁ ଆପଣଙ୍କର କିଭଳି କୃପା ଯଦ୍ ତବାଙ୍ଗ୍ରି ରେଣୁ ସ୍ପର୍ଶାଧିକାର ଆପଣଙ୍କର ରେଣୁ ପାଦପଦ୍ମ ରେଣୁକୁ କିଭଳି ପ୍ରାପ୍ତ ହେଲେ ଆମର ସ୍ୱାମୀ ନା କାହିଁକି ଅସୁବିଧା କ'ଣ ହେଲା କି ନା ଯଦ୍ ବାଞ୍ଛିଆ ଶ୍ରୀ ଲରଣା ଚରତ ତପ ଯାହାକୁ ଯାଇ ପାଦପଦ୍ମର କୃପା ପ୍ରାପ୍ତ ହେବା ପାଇଁ ଲରଣା ଆପଣଙ୍କର ଅତ୍ୟନ୍ତ ପ୍ରିୟ ସେ ଲକ୍ଷ୍ମୀଦେବୀ ବହୁତ କାଳରେ ତପସ୍ୟା କରୁଛନ୍ତି ବିହାୟ କାମା ଯଦିଓ ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ସବୁ ଐଶ୍ୱର୍ଯ୍ୟକୁ ତ୍ୟାଗ କରି ସେ ଆପଣଙ୍କର ତପସ୍ୟା କରୁଛନ୍ତି ଆପଣ ପ୍ରାପ୍ତ ହେବା ପାଇଁ କିନ୍ତୁ ସୁଚିରଙ୍ଗ ଧୃତ ବ୍ରତା ଏ ଧୃତ ବ୍ରତ ଧାରଣ କରିଛନ୍ତି ସେ ତପସ୍ୟା କରୁଛନ୍ତି ଆଜି ପର୍ଯ୍ୟନ୍ତ ତପସ୍ୟା ଚାଲିଛି ତେଣୁ ଭଗବାନ ଏଇ ଲକ୍ଷ୍ମୀଦେବୀ ପାଖରେ ଆବିର୍ଭାବ ହୋଇଥିଲେ ପଚାରିଥିଲେ କ'ଣ ତୁମେ ଚାହୁଁଛ ଲକ୍ଷ୍ମୀଦେବୀ କହିଥିଲେ ଯେ ରାସଲୀଳାରେ ମୁଁ ଭାଗ ନେବା ପାଇଁ ଚାହୁଁଛି ନା ନା ସେଠି ତୁମେ ଭାଗ ନେଇପାରିବେ ନାହିଁ ଆଉ କ'ଣ ବର ନେବା ଯଦି ନିଅ ତେଣୁ ଲକ୍ଷ୍ମୀଦେବୀ କହିଥିଲେ ଠିକ୍ ଅଛି ଆପଣ ପକ୍ଷ ଦେଶରେ ମୁଁ ରହିବି ତେଣୁ ଭଗବାନଙ୍କର ବାମ ପକ୍ଷରେ ଲକ୍ଷ୍ମୀଦେବୀ ଗୋଟେ ରହିଛନ୍ତି ସୁବର୍ଣ୍ଣ ରେଖା ହିସାବରେ ଶ୍ରିୟସୀ ସୋଭିତୟା ଶ୍ରିୟାସୁ ଶ୍ରିୟାସୁ ଲକ୍ଷ୍ମୀଦେବୀ ତାଙ୍କର ଭଗବାନଙ୍କର ବାମ ପକ୍ଷରେ ସୁବର୍ଣ୍ଣ ରେଖା ହିସାବରେ ରହିଛନ୍ତି ତେଣୁ ସେ ଯେଉଁ ଭଗବତ ଧାମ କୁହାଯାଉଛି ଚୂଡ଼ାମଣି ଚୂଡ଼ାମଣି ସୁଭଗୟନ୍ତମ ଇବାତ୍ମଧିଷ୍ଣମ ଚୂଡ଼ାମଣି ଶୁଭଗୟନ୍ତମ କହିଲେ ଶ୍ରିୟା ସ୍ୱ ସ୍ୱ କହିଲେ ଏ ଯେଉଁ ସ୍ୱର୍ଗ ସ୍ୱର୍ଗଲୋକ ଶ୍ରିୟା ସ୍ୱ ଦୁଇଟି ଶବ୍ଦ ରହିଛି ଏଠି ସୋ କହିଲେ ସ୍ୱର୍ଗ ଲୋକର ଚୂଡ଼ାମଣି ହେଉଛି ଗୋଲକ ଧାମ ଗୋଲକ ବୃନ୍ଦାବନ ବା ବୈକୁଣ୍ଠ ଧାମ ସବୁଠାରୁ ଅନ୍ତିମ ଲୋକ ହେଉଛି ଗୋଲକ ବୃନ୍ଦାବନ କିନ୍ତୁ ଚିତ୍ ଜଗତରେ ଭୌତିକ ଜଗତରେ ଉର୍ଦ୍ଧ୍ୱରେ ଏଇ ଚିତ୍ ଜଗତ ରହିଛି ଚିତ୍ ଜଗତରେ ଆରମ୍ଭ ହେଉଛି ବ୍ରହ୍ମ ଜ୍ୟୋତି ସ୍ତରରୁ ଆରମ୍ଭ ହେଉଛି ଚିତ୍ ଆକାଶ ତାକୁ କୁହାଯାଏ ଯେଭଳି ଆମେ ଦେଖୁଛେ ଆକାଶ ସେଭଳି ଭାବରେ ଚିତ୍ ଜଗତରେ ମଧ୍ୟ ଆକାଶ ରହିଛି ଚିତ୍ ଆକାଶ ସେଠି କେଉଁମାନେ ରହନ୍ତି ନା ଯେଉଁମାନେ ଭଗବାନଙ୍କର ବ୍ରହ୍ମ ଚିନ୍ତନ କରନ୍ତି ବ୍ରହ୍ମ ଆରାଧନା କରନ୍ତି ଭଗବାନ ରୂପକୁ ସେମାନେ ଗ୍ରହଣ କରନ୍ତି ନାହିଁ ଏ ବ୍ରହ୍ମ ଜ୍ୟୋତିକୁ ସେମାନେ ଧ୍ୟାନ କରନ୍ତି ତେଣୁ ଅନ୍ତିମରେ ଯଦି ସେମାନେ ସିଦ୍ଧିପ୍ରାପ୍ତ ହୁଅନ୍ତି ତାହେଲେ ସେଇ ଚିତ୍ ଆକାଶକୁ ସେମାନେ ସ୍ଥାନାନ୍ତରିତ ହୁଅନ୍ତି କିନ୍ତୁ ସେଠୁ ଗଲେ ମଧ୍ୟ ତାଙ୍କର ପତନ ହୋଇଯାଏ ଭାଗବତ ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମା ସେ ପିତା କହୁଛନ୍ତି ଯେ ଜେନି ଅରବିନ୍ଦାକ୍ଷ ବିମୁକ୍ତ ମାନନ ତ୍ୱୟସ୍ଥ ଭାବାତ୍ ଅବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ ପୁତ୍ରେଣ ପରଂ ପଦନ୍ ତଥା ପତନ୍ତି ଅଧ ଅନାତ୍ର ଦୁଷ୍ମତାଙ୍ଗ୍ରୟ ଯେଉଁମାନେ ନିର୍ବିଶେଷବାଦୀମାନେ ଯେଉଁମାନେ ଜ୍ଞାନୀ ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ଭଗବାନଙ୍କ ରୂପର ଆଶ୍ରୟ ନେଇନାହାନ୍ତି ଭଗବାନ ପାଦପଦ୍ମର ଆଶ୍ରୟ ନେଇନାହାନ୍ତି ସେଇ ଚିତ୍ ମାନେ ବ୍ରହ୍ମକୁ ଧ୍ୟାନ କରନ୍ତି ଚିନ୍ତନ କରନ୍ତି ବ୍ରହ୍ମଜ୍ୟୋତିକୁ ଚିନ୍ତନ କରନ୍ତି ତେଣୁ ସେମାନେ ଯେମି ଅରବିନ୍ଦାକ୍ଷ ଭଗବାନଙ୍କୁ କେତେ ସୁନ୍ଦର ରୂପ ରହିଛି ଭଗବାନଙ୍କର ରୂପ କେତେ ସୁନ୍ଦର ରହିଛି ଚକ୍ଷୁ ପଦ୍ମଭଳି ରହିଛି ବିମୁକ୍ତି କିନ୍ତୁ ଯେଉଁମାନେ ଜ୍ଞାନୀ ସେମାନେ ଭାବନ୍ତି ନିଜକୁ ମୁକ୍ତି ବୋଲି ଭାବନ୍ତି ମୁକ୍ତ ବୋଲି ଭାବନ୍ତି କିନ୍ତୁ ପ୍ରକୃତରେ ସେମାନେ ମୁକ୍ତ ନୁହନ୍ତି ବିମୁକ୍ତ ମାନନ ନିଜକୁ ମାନନ୍ତି ସେମାନେ ମୁକ୍ତ ବୋଲି ତେଣୁ ସେମାନେ ତ୍ୱୟସ୍ତ ଭାବାତ୍ ଅବିଶୁଦ୍ଧ ବୁଦ୍ଧି ତାଙ୍କର ବୁଦ୍ଧି ଶୁଦ୍ଧ ହୋଇନାହିଁ ତେଣୁ ସେମାନେ ଯେହେତୁ ଆପଣଙ୍କର ପାଦପଦ୍ମର ଆଶ୍ରୟ ନେଇନାହାନ୍ତି ବହୁତ କଷ୍ଟ ସ୍ୱୀକାର କରି ଆରୁହ୍ୟ ପୁତ୍ରେଣ ପରମ ପଦମ ଯଦିଓ ସେଇ ପରମ ପଦମ ସେଇ ଚିଦାକାଶକୁ ଯାଆନ୍ତି କିନ୍ତୁ ପତନ୍ତି ଅଧ ଅନାଦିତ ଦୁଷ୍ମତାଙ୍ଗ୍ରୟ ସେଇଠୁ ସେମାନେ ପତନ ହୋଇଯାଏ ତଳକୁ ଆସନ୍ତି ଯେମିତି ଆଜି ଦେଖୁଛେ ବୈକୁଣ୍ଠ ଲୋକରୁ ମଧ୍ୟ ଏମାନେ ପତନ ହୋଇଛନ୍ତି ଯଦିଓ ବୈକୁଣ୍ଠ ଲୋକରୁ କାହାର ପତନ ହୁଏ ନାହିଁ କିନ୍ତୁ ଇଏ ଗୋଟିଏ ଅଲଗା ଏକ୍ସେପ୍ସନ୍ ଭଗବାନଙ୍କ ଇଚ୍ଛାରେ ହେଇଛି ଜୟ ଶ୍ରୀରାଧା ତେଣୁ ଚିଦାକାଶରେ ସେମାନେ ଆସନ୍ତି ଖସି ପଡ଼ନ୍ତି କାହିଁକିନା ସେମାନେ ବୈକୁଣ୍ଠ ଲୋକକୁ ଯାଇନାହାନ୍ତି ସେ ଆକାଶରେ ହିଁ ରହିଛନ୍ତି ଆକାଶ ସ୍ତରରେ ରହିଛନ୍ତି ତେଣୁ ସେମାନେ ସେଠି ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ଯଦିଓ ବ୍ରହ୍ମାନନ୍ଦ ବହୁତ ଉର୍ଦ୍ଧ୍ୱରେ ଅନେକ କୋଟି ଗୁଣ ଅଧିକା ଭୌତିକ ଜଗତର ଆନନ୍ଦଠାରୁ ବ୍ରହ୍ମଗୁଣ କୋଟି ଗୁଣ ଅଧିକା କିନ୍ତୁ ଯେହେତୁ ସେମାନେ ଭଗବାନଙ୍କ ସେବା ଆନନ୍ଦ ପ୍ରାପ୍ତ ହୋଇନାହାନ୍ତି ତେଣୁ ସେମାନେ ପ୍ରକୃତ ଆନନ୍ଦ ସେମାନେ ରହିପାରନ୍ତି ନାହିଁ ତେଣୁ ସେଠି ତାଙ୍କର ପତନ ହୋଇଯାଏ ପ୍ରଭୁପାଦ ମଧ୍ୟ ଉଦାହରଣ ଦିଅନ୍ତି ଯେଉଁମାନେ ସନ୍ନ୍ୟାସ ନିଅନ୍ତି ବ୍ରହ୍ମସୂତ୍ର ଜଗତ ପିଠା କହି ସନ୍ନ୍ୟାସ ଗ୍ରହଣ କରନ୍ତି କିନ୍ତୁ ବ୍ରହ୍ମ ଚିନ୍ତନରେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ ତେଣୁ ସେମାନେ ତଥାଗତ ଜନସମାଜ ହିତକର କାର୍ଯ୍ୟ ସବୁ ରହିଛି ରୋଗୀ ସେବା କରିବା ବା ଏହିସବୁ ବିଭିନ୍ନ ପ୍ରକାର ସେବା ଯେଉଁ ରହିଛି ତଥାଗତ ଜନ ସେବା ହିତକାରୀ ସବୁ ସେବା ସବୁ ରହିଛି ଏହି କାର୍ଯ୍ୟରେ ସେମାନେ ଯୁକ୍ତ ହୁଅନ୍ତି କାରଣ ସେମାନେ ବ୍ରହ୍ମଚିନ୍ତନରେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ ତେଣୁ ଏଇ ଯେଉଁମାନେ ନିର୍ବିଶେଷବାଦୀ ଯେଉଁମାନେ ବ୍ରହ୍ମଚିନ୍ତନ କରନ୍ତି ଜ୍ଞାନୀ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ଯଦିଓ ସେମାନେ ସେଇ ଚିଦାକାଶକୁ ଯାଆନ୍ତି କିନ୍ତୁ ସେଠି ତାଙ୍କର ପତନ ହୋଇଯାଏ କିନ୍ତୁ ଯେଉଁମାନେ ବୈକୁଣ୍ଠ ଲୋକରେ ଆଶ୍ରୟ ନିଅନ୍ତି ତାଙ୍କର ସେଠି ପତନ ହୋଇନଥାଏ କିନ୍ତୁ ଇଏ ଯେଉଁ ଘଟଣାଟି ହେଇଛି ଏ ଭଗବାନଙ୍କ ଇଚ୍ଛାରେ ହେଇଛି ଦୈବ ବୋଲି କୁହାଯାଉଛି ଏଠି କୁହାଯାଇଛି ନା ପୂର୍ବରୁ ପ୍ରଭୁପାଦ ମହାରାଜ ଭାବାର୍ଥରେ କହିଛନ୍ତି ଦୈବ କ୍ରମେ ବୋଲି କୁହାଯାଇଛି ଏଇ ଗୋଟେ ଅପରାଧ ହୋଇଗଲା ତେଣୁ ଅପରାଧ ସେମାନେ ଦୈବକ୍ରମେ ଅନ୍ୟ ଭକ୍ତମାନଙ୍କଠାରେ ଅପରାଧ କରିଥିଲେ ଦୈବକ୍ରମେ କହିଲେ କ'ଣ ନା ଭଗବାନଙ୍କ ଇଚ୍ଛାରେ ଭଗବାନ ଚାହୁଁଥିଲେ ଯୁଦ୍ଧ କରିବା ପାଇଁ ତେଣୁ ଏମାନେ ଭୌତିକ ଜଗତରୁ ଆସିଲେ ଭଗବାନ ଆସିବେ ଏ ଲୀଳା ଆରମ୍ଭ ହେବ ଭଗବାନଙ୍କର ବରାହ ଅବତାର ଲୀଳା ଆସିବ ତାପରେ ପୁଣି ନୃସିଂହଦେବଙ୍କର ଅବତାର ଆସିବ ଏଇଠି ଦୁଇ ଜଣଙ୍କର ଅବତାର ଚାଲିଛି ବର୍ତ୍ତମାନ କାଲି କୃଷ୍ଣଦେବଙ୍କର ଆବିର୍ଭାବ ହେବ ଆଜି ବର୍ତ୍ତମାନ ବରାହଦେବଙ୍କର ବିଷୟରେ ଚାଲିଛି ଘଟଣା ତେଣୁ ଭଗବାନଙ୍କର ଇଚ୍ଛା କ୍ରମେ ସେମାନେ ଆସିଛନ୍ତି ନହେଲେ ସେଠି କାହାର ପତନ ହୁଏ ନାହିଁ ତେଣୁ ଇଏ ହେଉଛି ବୈକୁଣ୍ଠ ଧାମ ହେଉଛି ସ୍ୱଚୂଡ଼ାମଣି ସ୍ୱର୍ଗଲୋକ ଯେଉଁ ରହିଛି ଯେତେ ଉନ୍ନତର ଲୋକକୁ ଯିବା ସେତେ ଐଶ୍ୱର୍ଯ୍ୟ ବଢ଼ି ବଢ଼ିକା ଯିବ ଅନ୍ତିମ ଲୋକ ଭୌତିକ ଜଗତରେ ଯେଉଁ ରହିଛି ବ୍ରହ୍ମଲୋକ ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ଭଗବାନ କହୁଛନ୍ତି ଅର୍ଜୁନକୁ ସଂକ୍ଷେପରେ କହୁଛନ୍ତି ଯେ ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ଅର୍ଜୁନ ଶୁଣ ନା କ'ଣ କହୁ ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ନା ସହସ୍ର ଯୁଗ ପର୍ଯ୍ୟନ୍ତ ହଠାତ୍ ଭ୍ରମଣ ବିଦୁ ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ଏଥିରୁ ଜାଣିବ ଯେ ତାଙ୍କର ଗୋଟିଏ ଦିନ ହେଉଛି ପୃଥିବୀ ପୃଷ୍ଠରେ 1000 ଦିବ୍ୟ ଯୁଗ ଏଇଥିରୁ ସେ ତାଙ୍କର ଐଶ୍ୱର୍ଯ୍ୟ ବିଷୟରେ ତୁମେ କଳ୍ପନା କରିପାରିବ ତେଣୁ ଇଏ ଚୂଡ଼ାମଣି ସ୍ୱଚୂଡ଼ାମଣି ସ୍ୱର୍ଗଲୋକଠାରୁ ଆହୁରି ଉନ୍ନତ ଲୋକ ବ୍ରହ୍ମଲୋକଠାରୁ ମଧ୍ୟ ଉନ୍ନତ ଲୋକ ହେଉଛି ଚିତ୍ ଜଗତ ତେଣୁ ସେଇ ଚୂଡ଼ାମଣି ସୁଭଗୟନ୍ତମ୍ ସୌଭାଗ୍ୟ ପ୍ରଦାନ କରୁଛନ୍ତି ସୁଭଗ ସମସ୍ତଙ୍କୁ ସୌଭାଗ୍ୟ ପ୍ରଦାନ ଯେଉଁମାନେ ସେଠି ରହିଛନ୍ତି ସୌଭାଗ୍ୟ ସେମାନେ ରହିଛି ଉଦୟ ହେଇଛି ତାଙ୍କର ସେମାନେ ସେଠି ରହିଛନ୍ତି ମୁକ୍ତ ଯିବେ ସେମାନେ ସେମାନଙ୍କର ପତନ ହୋଇନାହିଁ ସେମାନେ ସବୁବେଳେ ଭଗବାନ ସେବାରେ ନିଯୁକ୍ତ ରହିଛନ୍ତି, ତାଙ୍କର ଯେଉଁ ରହିଛି ସ୍ୱରୂପ ସ୍ଥିତିରେ ସେମାନେ ରହିଛନ୍ତି, ତାଙ୍କର ସୌଭାଗ୍ୟ ଉଦୟ ହେଇଛି, ସୌଭାଗ୍ୟନ୍ତମ୍ ତେଣୁ ଇବାତ୍ମଧିଷ୍ଣମ୍, ତେଣୁ ଇଏ ହେଉଛି ଧିଷ୍ଣମ୍ କହିଲେ ସବୁଠୁ ଉନ୍ନତ ସ୍ତର ସ୍ଥିତି ଧାମ ଯେଉଁ ରହିଛି ବୈକୁଣ୍ଠ ଧାମ। ଏଇ ବୈକୁଣ୍ଠ ଧାମ ଯେଉଁମାନେ ଯାଇଛନ୍ତି ସେମାନେ ସବୁ ଭାଗ୍ୟବାନ, ଅତ୍ୟନ୍ତ ଭାଗ୍ୟବାନ ଯିବ, ତେଣୁ ସେମାନେ ସେଠି ତାଙ୍କର ପତନ ହୁଏ ନାହିଁ। ତେଣୁ ଆଜି ସେ ବୈକୁଣ୍ଠବାସୀମାନେ ଏଇ ଘଟଣାଟି ଘଟୁଛି, ଏଇ ଘଟଣାଟି ଦେଖୁଛନ୍ତି ସବୁ ଭଗବାନଙ୍କର ଏଇ ଯେଉଁ ଲୀଳାଟି ହେଇଛି। ଚାରି କୁମାର ଆସିଛନ୍ତି, ଉଲଗ୍ନ ଅବସ୍ଥାରେ ରହିଛନ୍ତି, ବୈକୁଣ୍ଠ ଲୋକ ଟିକେ ଉଲଗ୍ନ ନଥାନ୍ତି ଏବଂ ସ୍ୱର୍ଗ ଲୋକରେ ମଧ୍ୟ ଟିକେ ଉଲଗ୍ନ ନଥାନ୍ତି। ଯେତେ ଉନ୍ନତ ଲୋକ ଯିବା କେହି ଉନ୍ନତ ଉଲଗ୍ନ ନଥାନ୍ତି କି। ଇଏ ଗୋଟେ ଆଶ୍ଚର୍ଯ୍ୟ ଘଟଣା, ଚାରି କୁମାର ପାଞ୍ଚ ବର୍ଷ ବୟସ ବାଳକ ବିଷୟରେ ରହିଛନ୍ତି, ଯଦିଓ ବହୁତ ବୟସ ତାଙ୍କୁ, କିନ୍ତୁ ଉଲଗ୍ନ ଅବସ୍ଥାରେ ରହିଛନ୍ତି। ବୈକୁଣ୍ଠ ଲୋକ ବସିମାନେ ଦେଖୁଛନ୍ତି, ଆଶ୍ଚର୍ଯ୍ୟ ହୋଇକି ଦେଖୁଛନ୍ତି ଏବଂ ଏଇ ଯେଉଁ ବିଜୟ ଅଟକେଇ ଦେଇଥିଲେ ବା ତାଙ୍କ ପ୍ରତି କ'ଣ ଅପରାଧ କରିଥିଲେ, ତେଣୁ ବର୍ତ୍ତମାନ ଇଏ ତାଙ୍କୁ ଅଭିଶାପ ଦେଇଦେଇଛନ୍ତି। ଏ ଘଟଣା ମଧ୍ୟ ସେମାନେ ଶୁଣିଛନ୍ତି, ତେଣୁ ଭଗବାନ ଯେତେବେଳେ ଆସି ପହଞ୍ଚୁଛନ୍ତି, ଭଗବାନଙ୍କ ସୁନ୍ଦର ରୂପ ଦେଖି ସମସ୍ତେ ଆକର୍ଷିତ ହୋଇଯାଉଛନ୍ତି। ସମସ୍ତଙ୍କ ମନରେ ଯେଉଁ ଭାବ ଗ୍ଲାନି ଥିଲା ସବୁ ଦୂର ହୋଇଯାଇଛି। ଚାରି କୁମାରଙ୍କ ମନରେ ଗ୍ଲାନି ଥିଲା ଯେ ଆମେ ଅପରାଧ କରିଦେଲୁ, ସେମାନେ ଯଦି ଅପରାଧ କରିଛନ୍ତି ଜୟ ବିଜୟ, ଏମାନେ ମଧ୍ୟ ଭାବୁଥିଲେ ଆମେ ଅପରାଧ କରିଦେଲୁ, ଭକ୍ତ ବୈଷ୍ଣବ ଅପରାଧ କରିଦେଲୁ, କାହିଁକି ନା ଭଗବାନ ଭକ୍ତଙ୍କୁ ଆମେ ଦେଇଦେଲୁ, ଅଭିଶାପ ଦେଇଦେଲୁ, କି ତାପରେ ସେ ପୁଣି କ୍ଷମା ପ୍ରାର୍ଥନା କରିବେ ଭଗବାନଙ୍କୁ, ଆପର ବର୍ଣ୍ଣନା କରାଯିବ। ତେଣୁ ଜୟ ବିଜୟ ମଧ୍ୟ ଅପରାଧ ବୋଲି ଭାବି ଭଗବାନ ମାନେ ନିଜର ମନରେ ଗ୍ଲାନି ରହୁଛି, ତେଣୁ ଭଗବାନଙ୍କ ରୂପ ଦେଖି ସମସ୍ତେ ଆଶ୍ୱସ୍ତ ହେଉଛନ୍ତି। ଭଗବାନ ସବୁକିଛି ସମାଧାନ କରିପାରିବେ, ଅସମ୍ଭବକୁ ସମ୍ଭବ, ସମ୍ଭବକୁ ଅସମ୍ଭବ କରିପାରିବେ ଭଗବାନ। ତେଣୁ ସମସ୍ତେ ଆକର୍ଷିତ ହୋଇ ତାଙ୍କ ରୂପ ପ୍ରତି ଆକର୍ଷିତ ହୋଇକରି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଏଇ ବର୍ଣ୍ଣନା କରାଯିବ ଭଗବାନ କିଭଳି କହିବେ, କଥା ସବୁ ରହିବେ। ଏଇ ପାଞ୍ଚଟି ଶ୍ଳୋକ, ଦୁଇଟି ଶ୍ଳୋକ ଗଲା, ଆଉ ତିନୋଟି ଶ୍ଳୋକରେ ଭଗବାନଙ୍କର ଏସବୁ ବର୍ଣ୍ଣନା କରାଯିବ। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଦାୟି ଗୋର ଆନନ୍ଦ। ସେଇଟା ତ ନାଇଁ। ହଁ ହଁ ହଁ।